ଥିବା ଦେଖ ମୁଁ ମାସେ ପାଇଁ ୟୁଏସ୍ରୁ ଛୁଟି ନେଇକି ଆସିଛି, ବସ୍ ତମ ସହିତ ଟିକେ ଟାଇମ୍ ସ୍ପେଣ୍ଡ କରିବା ପାଇଁ। ହେଲେ ତମମାନେ ମୋତେ ଗାଁକୁ ପଠେଇଦେଲ, କ'ଣ ନା ଯାଇକି ଝିଅ ଦେଖିକି ଆସ।
ବାବା ତୁ ରାଗେନି, ଥରେ ଝିଅକୁ ଦେଖିଦେ।
ମାମା ତମେ କହିଲେ ବୋଲି ମୁଁ ସେ ଝିଅକୁ ଦେଖିବା ପାଇଁ ଖାସ ଯାଉଛି, ଅଦରୱାଇଜ୍ ଆଇ ହାଭ୍ ନୋ ଇଣ୍ଟରେଷ୍ଟ।
କ'ଣ କରିବା, ତୋ ବାପା ସେମାନଙ୍କୁ କଥା ଦେଇ ଦେଇଛନ୍ତି ପା।
ନାଇଁ 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 ଲିସନ୍, ମୁଁ ତମକୁ କହିଦଉଛି ଯଦି ସେ ଝିଅ ମୋତେ ପସନ୍ଦ ନ ଆସେ ତାହେଲେ ମୁଁ ତମକୁ ସାଙ୍ଗେ ସାଙ୍ଗେ ଜଣେଇବି।
ଯା ଥରେ ଦେଖିକି ତ ଆସ।
ସରଘରୁ ଖସି ପଡ଼ିଛୁ କି ହାଏ, ତୋ ପରି ଜଣେ ଦେଖିନି ମୁଁ ଆଜି ଯାଏ। ତୁ ସରଘରୁ ଖସି ପଡ଼ିଛୁ କି ହାଏ, ତୋ ପରି ଜଣେ ଦେଖିନି ମୁଁ ଆଜି ଯାଏ। ଛୁଟି ବାର ଦେଖି ତତେ ପଢ଼ି ଦେଲା କିଏ, ପାଇବ ତତେ ରେ ଯିଏ ଭାଗ୍ୟ ବାସିଏ। ଅବାକ ମୁଁ ପରିଣତ ଅପସରିଟିଏ, ତୋ ଆଗରେ ତୋଫା ଜହ୍ନ କିଛି ବି ନୁହେଁ। ଅବାକ ମୁଁ ପରିଣତ ଅପସରିଟିଏ, ତୋ ଆଗରେ ତୋଫା ଜହ୍ନ କିଛି ବି ନୁହେଁ। କେତେ ପ୍ରୟାସ ଆଖିରୁ ନୀଳ ତୋର ମିଳା ଫୁସୁଲେ, ତୋ ମିଠା ପରସ ପାଇବାକୁ ସାହସ ବାନ୍ଧିଛି ଭଗୁଣକୁ କିଛି ଲଞ୍ଚ ଦେ। ଛୁଇଁ ଦଉ ଯାହାକୁ ତା ଦାମ ବଢ଼ିଯାଏ, ପରସ ମଣି ତ ଆଗେ କିଛି ତ ନୁହେଁ। ଅବାକ ମୁଁ ପରିଣତ ଅପସରିଟିଏ, ତୋ ଆଗରେ ତୋଫା ଜହ୍ନ କିଛି ବି ନୁହେଁ। ଅବାକ ମୁଁ ପରିଣତ ଅପସରିଟିଏ, ତୋ ଆଗରେ ତୋଫା ଜହ୍ନ କିଛି ବି ନୁହେଁ। ରାସ୍ତାରେ ପାଦ ଥାପୁଛୁ ଥରେ, ଆଗୁଆ ଫୁଟେ ସେଠି ଲକ୍ଷେ ପାରି ଯାତ। ହଁ ତୁ ଯାହା ସାମ୍ନାରେ ଆସି ଯାଉ ସତରେ, ଆଖିରେ ସ୍ୱପ୍ନ ତାର ହୁଏ ଆତ ଯାତ। ଚୁପ୍ ଥିବା ଓଠ ତୋର କଥା ଯେବେ କହେ, ପବନ କେ ଜାଣି କାହିଁ ଗଜଲଟା ଗଏ। ଅବାକ ମୁଁ ପରିଣତ ଅପସରିଟିଏ, ତୋ ଆଗରେ ତୋଫା ଜହ୍ନ କିଛି ବି ନୁହେଁ। ଅବାକ ମୁଁ ପରିଣତ ଅପସରିଟିଏ, ତୋ ଆଗରେ ତୋଫା ଜହ୍ନ କିଛି ବି ନୁହେଁ।
ଆଜ୍ଞା ମା, ମୋ ଡିସିସନ୍ ତ ହଁ, ବଟ୍ ତାଙ୍କ ଡିସିସନ୍ କ'ଣ ସେଟା ମୁଁ ଜାଣିନି।
ଏବେ କୋଉଠି?
ବାସ୍ ଠିଆ ହେଇଛି ଅଫିସ ବାହାରେ, ୱେଟ୍ କରିଛି, ସେ ତାଙ୍କ ଡିସିସନ୍ ଜଣେଇବେ। ଲେଟ୍ସ ସି,
ସିଏ ହଁ ହିଁ କହିବ।
ଓକେ।
सरी तो आगरे तोफा जन्म दीजी
सारी टीजे तो आगरे तोफा जन्म की जीवी।